ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 116 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଦେଇ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଆଜି ରାତି 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେରଘାଏ ପ୍ରସାରଣ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୁନ୍ଦରଗଡ଼ର ସୁଭଦ୍ରା ଯୋଜନାର ପହିଲା କିସ୍ତି 3 ନମ୍ବର ଖେପ ଟଙ୍କା ବାଣ୍ଟବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ସେ କହିଛନ୍ ଯେ ସୁଭଦ୍ରା ଯୋଜନା ନୁ ବାଦ ପଡ଼ିଥିବା 22% ମହିଳାଙ୍କ ସହିତ ପାଖାପାଖି 20 ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପହିଲା କିସ୍ତି ଟଙ୍କା ମିଳିବା। ଶ୍ରୀମତୀ ପରିଡ଼ା କହିଛନ୍ ଯେ ଯୋଜନା ନୁ ବାଦ ପଡ଼ିଥିବା 2,67,000 ହିତାଧିକାରୀଙ୍କ ତାଲିକା ବ୍ଲକ୍ନ ପହଞ୍ଚିଛି। ଏ ବାବଦେ ବ୍ଲକ୍ ସ୍ତରଠି ସମୀକ୍ଷା କରାଯାଇକରି ଆଜି ଟଙ୍କା ମିଳିବାର୍କେ ଥିବାର ତାଲିକାଥି ସାମିଲ କରାଯାଇଛି। ବିଧାନସଭାର ଶୀତକାଳୀନ ଅଧିବେଶନର ଆଖନୁ ଆଇବାକାଲ ସର୍ବଦଳୀୟ ବୈଠକ ହେବା। ବୈଠକଥି ଗୃହକାମ କେନ୍ତା ସୁରୁଖୁରୁତି ଚାଲବା ସେ ବିଷୟ ବାଚସ୍ପତି ସୁରମା ପାଢ଼ୀ ସବୁ ଦଳର ବିଧାୟକମାନଙ୍କ ସାଙ୍ଗେ ଆଲୋଚନା କରିବେ। ଅଧିବେଶନଥି ଗୃହର କାମ ବିଧି ଅନୁସାରେ ହେବା ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍। ସେନ୍ତା ବିଜେପି, ବିଜେଡି ଆର୍ କଂଗ୍ରେସର ବିଧାୟକ ଦଳର ବୈଠକ ବସିବାର ଲାଗି ସ୍ଥିର ହୋଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାରର କାନ୍ଥି, ଛତ୍, ଚଟାଣର ହୋଇଥିବାର ବୈଷୟିକ ଯାଞ୍ଚ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକେ ମିଳିଛେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍। ଗଣମାଧ୍ୟମକେ ସୂଚନା ଦେଇକରି ସେ କହିଛନ୍ ଯେ 45 ପୃଷ୍ଠାର ଏହି ରିପୋର୍ଟ ମିଳିବାର ଉତ୍ରୁ ଶ୍ରୀମନ୍ଦିର ପ୍ରଶାସନ ତରଫୁ ରତ୍ନଭଣ୍ଡାର ମରାମତି ଆର୍ ରକ୍ଷଣାବେକ୍ଷଣ ଲାଗି ଏଏସ୍ଆଇକେ ଚିଠି ଲେଖାଯାଇଛି। ବୈଷୟିକ ରିପୋର୍ଟ ବାବଦେ ଶ୍ରୀମନ୍ଦିର ପରିଚାଳନା କମିଟି ଆର୍ ଛତିଶା ନିଯୋଗ ସାଙ୍ଗେ ଆଲୋଚନା କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପନ ସୂଚନା ଆଉ ଲୋକସମ୍ପର୍କ ବିଭାଗ ତରଫୁ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମବାର୍ଷିକୀ ସ୍କରଣୋହବ ଅବସରରେ ହୋଇଥିବା ଫଟୋ ପ୍ରଦର୍ଶନୀକେ ଗଲାକାଲ ବୁଲି ଦେଖିଛନ୍। ଏ ଫଟୋଚିତ୍ର ପ୍ରଦର୍ଶନୀଥି ମହାତ୍ମା ଗାନ୍ଧି, ପଣ୍ଡିତ ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୌଲାନା ଆଚାର୍, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର, ଉତ୍କଳମଣି ଗୋପବନ୍ଧୁ ଦାସ, ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କର ବାଗିର ମହାପୁରୁଷମାନଙ୍କ ସାଙ୍ଗେ ଡକ୍ଟର ମହତାବଙ୍କର ଭିନ୍ ଭିନ୍ ପଟ୍ଟଚିତ୍ର ଥାନ ପାଇଥିଲା। ରାଜ୍ୟ ସରକାର ମଣ୍ଡି ଛଡ଼ା ବାହାରୁ ଧାନ ଘିନ୍ଲେ ମିଲ୍କେ ସିଲ୍ କରାଯାଇକରି କଳା ତାଲିକାଭୁକ୍ତ କରିବେ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସତର୍କ କରିଛନ୍। ସେ କହିଛନ୍ ଯେ ମିଲର୍ମାନେ ଚାଷୀମାନଙ୍କନୁ ସିଧାସଳଖ ଧାନ ଘିନି ନାଇପାରନ୍। ଖାଲି ସରକାରଙ୍କ ତରଫୁ ସ୍ଥିର କରାଯାଇଥିବା ମଣ୍ଡିନ ଧାରିଜ ଦାମଥି ଧାନ ଘିନି ପାର୍ବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଛତିଶଗଡ଼ ସିମ୍ନାର ନୂଆପଡ଼ା ଜିଲ୍ଲାର ଜଙ୍କ ଥାନା ଇଲାକାନ ଗୋଟିଏ ଜୁଆ ଆଡ୍ଡା ଉପରେ ପୁଲିସ ଗଲାକାଲି ଚଢ଼ଉ କରିଛେ। ଚଢ଼ଉ ସମୟଥି ଘଟଣା ଜାଗାନ 29 ଲକ୍ଷରୁ ଅଧିକା ଟଙ୍କା ଜବତ କରବାର ସହିତ 80 ଜଣଙ୍କୁ ଗିରଫ କରାଯାଇଛି। ଇତାର ସହିତ 74 ମୋବାଇଲ ଫୋନ୍ ଆର୍ ଜୁଆଥି ବ୍ୟବହାର କରାଯାଉଥିବାର ସାମାନମାନ ଜବତ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଚଢ଼ଉ କରାଯାଇଥିଲା। ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ତରଫୁ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବ ଅବସରରେ ହୋଇଥିବା ଖୋ ଖୋ ଖେଲ୍ଥି ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟ ଚମ୍ପିୟନ୍ ହୋଇଛି। ଏହି ଦଳ ବାଲେଶ୍ୱରଠାରେ ଆଇବା ମାସ 3 ତାରିଖ ହେବାର୍କେ ଥିବା ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ଉତ୍ସବଥି ଯୋଗଦେବେ। ରାଜ୍ୟ ସରକାର ଆଇଏଏସ୍ ଅଧିକାରୀ ସ୍ତରଥି ଗୋଟିଏ ବଡ଼ ଧରଣର ଅଦଲବଦଲ କରିଛନ୍। ଯୋଜନା ଆଉ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ରା ଅରୁମୁଗନ୍ଙ୍କୁ ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ସଚିବ ଭାବେ ବଦଲି କରାଯାଇଛି। ଇତାର ଛଡ଼ା ସେ ଆଘର ବାଗିର ବିଜ୍ଞାନ ଆଉ ବୈଷୟିକ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱଥି ରହିବେ। ସେନ୍ତା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କୁ ବାଣିଜ୍ୟ କର ଆଉ ଜିଏସ୍ଟି କମିଶନର ଭାବେ ବଦଲି ହୋଇଛି। ସେ ଆଘର ବାଗିର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱଥି ରହିବେ। ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ସୁଧାଂଶୁ ମୋହନ ସାମଲଙ୍କୁ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଲି ହୋଇଛି। ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଶ୍ରମ କମିଶନର ଭାବେ ବଦଲି କରାଯାଇଛି। ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ପୋମୋ ଟୁଡୁ, ଏଚ୍ଏନ୍ ଖାଦ୍ୟ ସୁରକ୍ଷା କମିଶନର ଟିଡିସିସିଓଏଲ୍ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଥିବାବେଳେ ତାଙ୍କୁ ଜନଜାତି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। এচিনের আঞ্চলিক খবর ইনা শেষ হলা। আরবেলর আঞ্চলিক খবর শুনি পারবে রাতে 7:02 থি। জুহার।